ओम शांति। आज 17 नवंबर 2024 आज अव्यक्त महावाक्य पुनरावृत्ति तारीख 30 नवंबर 2002 मूलर हेडिंग बाहुड़ा शब्दर स्मृति द्वारा समान हुआ एवं बाहुड़ा यात्रार स्मृति स्वरूप हुआ। बाहुड़ा शब्दर स्मृति द्वारा समान हुआ एवं बाहुड़ा यात्रार स्मृति स्वरूप हुआ। आज बाप दादा निजर चारिआडर हृदय सिंहासनर अधिकारी भ्रुकुटी सिंहासनर अधिकारी विश्वर राज्य सिंहासनर अधिकारी तथा स्वराज्य अधिकारी पिलामानंकु देखि हर्षित हेउछन्ति। परमात्मांकर हृदय रूपी सिंहासन द्वारा कल्प भितरे एबे ही तुममानंक भळी गिल्हा एवं अति प्रिय संतानमानंकु ही प्राप्त हेउछि। भ्रुकुटी रूपी सिंहासन तो सबु आत्मामानंकर अछि, किंतु परमात्मांकर हृदय रूपी सिंहासन केवल तुम्हें ब्राह्मण आत्मामानंक व्यतीत अन्य काहाकु भी प्राप्त होइना हे। तेबे एही हृदय रूपी सिंहासन ही विश्वर राज्य सिंहासन को प्राप्त कराइथाय। वर्तमान समय रे तो समस्ते निज निजर स्वराज्यर अधिकारी अट, कारण स्वराज्य ही प्रत्येक ब्राह्मण आत्मार गळार हार अटे। स्वराज्य तुममानंकर जन्मसिद्ध अधिकार अटे, तेणु निजकु एहिभळी स्वराज्यर अधिकारी अनुभव करुछ त मन भितर एहि दृढ़ संकल्प मध्ये रहिछि जे आमर एहि जन्मसिद्ध अधिकार को केहि भी छड़ाई नै पारिबे नाही। एथि सहित एहि आत्मिक निशा मध्ये अछि जे आमे सबु परमात्मांकर हृदय सिंहासनर अधिकारी मध्ये अट। मानव जीवनरे शरीर मध्यरे दिल अर्थात हृदय को महान अर्थात श्रेष्ठ अंग रूपरे गायन करिथान्ति। जदि हृदय कार्य करिबा बंद कर दिए तेबे जीवन समाप्त हो जाए। तेणु आध्यात्मिक जीवन रे मध्य एही हृदय रूपी सिंहासनर बहुत महत्व रही। जेउ माने एठारे परमात्मांकर हृदय सिंहासनर अधिकारी अटंती सेही आत्मा माने ही सारा विश्वरे विशेष आत्मा रूपरे गायन योग्य होइथांती एवं सेही आत्मा माने ही भक्त मानंक पई माळार दाना रूपरे स्मरण योग्य होइथांती। पुणि सेही आत्मा माने ही कोटिक भितरे केही एवं केही केहिंक भितरे मध्य केही अर्थात विशेष आत्मा रूपरे गायन योग्य होइथांती। तेबे सेही आत्मा माने किए? पण तुमे माने ना आउ किए? पांडव माने अटत, माता माने अटत, समस्ते हाथ हलाउछंती। तेणु बाबा कहउछंती, हे गेल्हा पिला माने, केबे केबे तुमे माने बाबांकर हृदय सिंहासन को छाड़ी देह रूपी माटी सहित काहीके मन लगाउछ? देह तो माटी ही अटे एवं गेल्हा पिला माने केबे भी माटी उपरे पाद रखंती नाही। सबुबले हृदय सिंहासन उपरे नचेत बाबांक कूळरे अथवा अतिन्द्रिय ही सुख रो झुलणारे झुलुथांती। तेबे तुममानंक पाई तो बाप दादा भिन्न भिन्न झुलणा सबु देइछंती। केबे सुखर झुलणारे झुल, केबे खुशीर झुलणारे झुल, केबे आनंदमय स्थितिर झुलणारे झुल। तेबे आजि बाप दादा एइभळी श्रेष्ठ पिलामानंकु देखुथिले जे एमाने किपरि निसार सहित झुलणारे झुलुछंती। कोन पिलामाने झुलुछ त? माटी उपरकु जाउनाह त? कोन केबे केबे माटी उपरे पाद रखिबा पई मन हेउछि कि? काहेकि ना 63 जन्म पर्यंत माटी उपरे ही पाद रखि आसीछ एवं माटी सहित खेळीछ। तेबे एबे आउ माटी सहित खेळु नाह त? केबे केबे माटी उपरकु पाद चली जाउछि कि? जाउ नाही ना, ना केबे केबे चली जाउछि। तेबे देहर स्मृति आसीबा मध्य माटी उपरे पाद रखिबा सहित समान अटे। देह अभिमान रे आसीबा तो आहुरी अधिक गभीर भावरे माटी उपरे पाद रखिबा सहित समान अटे, किंतु देहर स्मृति आसीबा मध्य माटी सहित समान। जेते जेते एही संगम समय रे अधिकरु अधिक हृदय सिंहासन अधिकारी होई पारिबो होई रहिबो सेही अनुसारे अधा कल्प पर्यंत सूर्यवंशी राजधानी रे एवं चंद्रवंशी मानकर राज्य समय रे मध्य सूर्यवंशी राजपरिवार भितरे जन्म नेव। यदि एबे एही संगम जुगरे केबे केबे हृदय सिंहासन अधिकारी हेबो तेबे सूर्यवंशी राजपरिवार भितरे सेते अल्प समय पई आसीबो। राज्य सिंहासन अधिकारी अर्थात राजा राणी आत्मा माने जदियो जणक परे जणे क्रमान्वयरे राज्य शासन करिवे, किंतु रॉयल फैमिली अर्थात राज कार्य चलाइबार सहयोगी हेउथिबा आत्मा मानंकर सर्वदा राज परिवार सहित संबंध रहिथिबो। तेणु चेक कर जे संगम जुगर आदि समय ठारु आज पर्यंत चाहे 10 वर्ष होइथाउ, चाहे 50 वर्ष होइथाउ, चाहे 66 वर्ष स्थापना समय ठारु बीती गलाणी 2002 मसीहा पर्यंत କିନ୍ତୁ ଯେବେଠାରୁ ବ୍ରାହ୍ମଣ ହୋଇଛ ସେବେଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କେତେ ସମୟ ହୃଦୟ ସିଂହାସନ ଅଧିକାରୀ ହୋଇଛ? ବହୁତ ସମୟ ପର୍ଯ୍ୟନ୍ତ ହୋଇଛ ବା ନିରନ୍ତର ହୋଇଛ ବା କେବେ କେବେ ହୋଇଛ? ତେବେ ଯେଉଁ ଆତ୍ମା ପରମାତ୍ମାଙ୍କର ହୃଦୟ ସିଂହାସନ ଅଧିକାରୀ ହୋଇଥିବ ତାର ଲକ୍ଷଣ ହେଲା ପ୍ରତ୍ୟକ୍ଷ ଚାଲିଚଳନରେ ଏବଂ ଚେହେରାରେ ସେ ସର୍ବଦା ଚିନ୍ତାମୁକ୍ତ ରାଜା ହୋଇଥିବ। ଯେପରି କୌଣସି ସ୍ଥୂଳ ବୋଝ ମୁଣ୍ଡ ଉପରେ ରହିଥାଏ ସେହିପରି ସୂକ୍ଷ୍ମ ବୋଝ ମଧ୍ୟ ମନ ଉପରେ ରହିଥାଏ। ତେବେ ସେମାନଙ୍କ ମନ ଉପରେ କୌଣସି ପ୍ରକାରର ବୋଝ ନଥିବ। ତେବେ ଚିନ୍ତା ଅର୍ଥାତ୍ ବୋଝ ଚିନ୍ତାମୁକ୍ତ ସ୍ଥିତି ଅର୍ଥାତ୍ ଡବଲ ଲାଇଟ୍ ସ୍ଥିତି। ଯଦି କୌଣସି ପ୍ରକାରର ଚାହେ ସେବାର ଚାହେ ସମ୍ବନ୍ଧ ସମ୍ପର୍କର ଚାହେ ସ୍ଥୂଳ ସେବାର ବା ଆତ୍ମିକ ସେବାର ମଧ୍ୟ ବୋଝ ନ ରହୁ, କ'ଣ ହେବ, କିପରି ହେବ, ସଫଳତା ମିଳିବ କି ନାହିଁ, ସେବାର ଯୋଜନା କରିବା ଭାବିବା ତାହା ଅଲଗା ଜିନିଷ, କିନ୍ତୁ ବୋଝ ଅନୁଭବ ହେବା ଅଲଗା ଜିନିଷ। ବୋଝବାଲାର ଲକ୍ଷଣ ହେଲା ମୁଖମଣ୍ଡଳରେ ସର୍ବଦା କମ୍ ହେଉ ବା ବେଶୀ ହେଉ ଥକି ପଡ଼ିବାର ଚିହ୍ନ ଦେଖାଯାଉଥିବ। ଅଧିକ ମେହନତ କାରଣରୁ କ୍ଲାନ୍ତ ହୋଇଯିବା ଅଲଗା ଜିନିଷ, କିନ୍ତୁ କ୍ଲାନ୍ତିର ଚିହ୍ନ ଦେଖାଯିବା ବୋଝର ଲକ୍ଷଣ ଅଟେ। ଏହାଛଡ଼ା ସମ୍ରାଟ ହେବାର ଅର୍ଥ ଏହା ନୁହେଁ ଯେ ବେପରୁଆ ହୋଇ ଚାଲୁଥିବ, ପ୍ରକୃତରେ ଅବହେଳା ପଣିଆର ବଶୀଭୂତ ହୋଇଥିବ, କିନ୍ତୁ କହୁଥିବ ମୁଁ ତ ଚିନ୍ତାମୁକ୍ତ ସ୍ଥିତିରେ ରହୁଛି। ତେବେ ଅବହେଳା ପଣିଆ ମଧ୍ୟ ବହୁତ ଧୋଖା ଦେଇଥାଏ। ତୀବ୍ର ପୁରୁଷାର୍ଥର ଏବଂ ଅବହେଳା ପଣିଆର ଶବ୍ଦ ବା ଭାଷା ଏକା ହିଁ ଅଟେ। ତୀବ୍ର ପୁରୁଷାର୍ଥୀର ସର୍ବଦା ଦୃଢ଼ ନିଶ୍ଚୟ ଥିବା କାରଣରୁ ସେ ଏହିଭଳି ଭାବୁଥାଏ ଯେ ମୋର ପ୍ରତ୍ୟେକ କାର୍ଯ୍ୟ ସାହସ ଏବଂ ବାବାଙ୍କର ସହଯୋଗ ଆଧାରରେ ସଫଳ ନିଶ୍ଚିତ ହେବ। ଏବଂ ଅବହେଳା ପଣିଆର ଭାଷା ମଧ୍ୟ ଏହା ହିଁ ଅଟେ, ହୋଇ ହିଁ ଯିବ, ନିଶ୍ଚିତ ହେବ, ହୋଇକରି ରହିଛି, ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ବାକି ରହିଛି କି, ତେଣୁ ନିଶ୍ଚିତ ହୋଇଯିବ। ତେଣୁ ଶବ୍ଦ ଏକା ଥିଲେ ଏକା ହେଲେ ମଧ୍ୟ ରୂପ ଅଲଗା ଅଲଗା ଅଟେ। ତେବେ ବର୍ତ୍ତମାନ ସମୟରେ ମାୟାର ଦୁଇଟି ରୂପ ପିଲାମାନଙ୍କର ପରୀକ୍ଷା ଦେଉଛି। ଗୋଟିଏ ହେଲା ବ୍ୟର୍ଥ ସଂକଳ୍ପ, ବିକଳ୍ପ ନୁହେଁ ବ୍ୟର୍ଥ ସଂକଳ୍ପ। ଦ୍ୱିତୀୟଟି ହେଲା ମୁଁ ହିଁ ଠିକ୍ ଅଟେ, ମୁଁ ଯାହା କରୁଛି, ଯାହା କହୁଛି, ଯାହା ଭାବୁଛି ସବୁ ଠିକ୍, ମୁଁ କିଛି କମ୍ ନୁହେଁ। ବାପଦାଦା ମଧ୍ୟ ସମୟକୁ ଦୃଷ୍ଟିରେ ରଖି ଏବେ ଏହି କଥା ଚାହୁଁଛନ୍ତି ଯେ କେବଳ ଗୋଟିଏ ଶବ୍ଦକୁ ସର୍ବଦା ସ୍ମୃତିରେ ରଖ, ବାବାଙ୍କଠାରୁ ମିଳିଥିବା ସର୍ବପ୍ରାପ୍ତିଗୁଡ଼ିକୁ, ସ୍ନେହକୁ ତଥା ସହଯୋଗକୁ ରିଟର୍ଣ୍ଣ କରିବାକୁ ହେବ, ଅର୍ଥାତ୍ ଫେରାଇବାକୁ ହେବ। ତେବେ ଫେରେଇ ବାବା ପ୍ରତିଦାନ ଦେବା ଅର୍ଥାତ୍ ସମାନ ହେବା, ଫେରେଇ ଦେବା ବା ପ୍ରତିଦାନ ଦେବା ଅର୍ଥାତ୍ ସମାନ ହେବା। ଦ୍ୱିତୀୟଟି ହେଲା ଏବେ ଆମର ରିଟର୍ନ ଜର୍ଣ୍ଣି ଅର୍ଥାତ୍ ବାହୁଡ଼ା ଯାତ୍ରାର ସମୟ ବା ଘରକୁ ଫେରିବାର ସମୟ। ତେବେ ଗୋଟିଏ ହିଁ ଶବ୍ଦ ରିଟର୍ନ ଅର୍ଥାତ୍ ଫେରିବାକୁ ହେବ, ଏହି ଶବ୍ଦ ସର୍ବଦା ସ୍ମୃତିରେ ରହିଥାଉ। ଫେରାଇବାକୁ ହେବ ଏବଂ ଫେରିବାକୁ ହେବ, ଏହି ଶବ୍ଦ ସର୍ବଦା ସ୍ମୃତିରେ ରହିଥାଉ। ଏଥିପାଇଁ ଗୋଟିଏ ବହୁତ ସହଜ ଉପାୟ ଅଛି, ତାହା ହେଲା ନିଜର ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ବାଣୀ ଏବଂ ପ୍ରତ୍ୟେକ କର୍ମକୁ ବ୍ରହ୍ମବାବାଙ୍କ ସହିତ ମିଶା। ବ୍ରହ୍ମା ବାବାଙ୍କର ସଂକଳ୍ପ କିପରି ଥିଲା, ତାଙ୍କର ବାଣୀ କିପରି ଥିଲା, ତାଙ୍କର କର୍ମ କିପରି ଥିଲା, ଏହାକୁ ହିଁ କୁହାଯାଏ ଫଲୋ ଫାଦର କରିବା ଅର୍ଥାତ୍ ପିତାଙ୍କୁ ଅନୁକରଣ କରିବା। ତେବେ କାହାକୁ ଅନୁକରଣ କରିବା ତ ସହଜ ହୋଇଥାଏ ନା, କିଛି ନୂଆ ଭାବିବା ନୂଆ କରିବାର ଆବଶ୍ୟକତା ହିଁ ନାହିଁ, ଯାହା ବାବା କରିଛନ୍ତି ତାକୁ ଅନୁକରଣ କରିବାର ଅଛି, ଏହା ତ ସହଜ ଅଟେ ନା। ଟିଚରମାନେ ହାତ ଉଠାଅ, ଅନୁକରଣ କରିବା ସହଜ ନା ମୁସ୍କିଲ? ସହଜ ଅଟେ ନା। ବାସ୍ ଏବେ ଫଲୋ ଫାଦର କର, ପ୍ରଥମେ ଚେକ୍ କର, ଯେପରି କଥାରେ ଅଛି ପ୍ରଥମେ ଚେକ୍ କର ତାପରେ କର, ପ୍ରଥମରୁ ମାପିଚୁପି କଥା କୁହ। ତେବେ ଟିଚରମାନେ ଏହି ବର୍ଷରେ, ଏବେ ତ ଏହି ବର୍ଷର ଶେଷ ମାସ ଆରମ୍ଭ ହେଲା, ପୁରୁଣା ବର୍ଷ ଯିବ, ନୂଆ ଆସିବ, ତେବେ ନୂତନ ବର୍ଷ ଆସିବା ପୂର୍ବରୁ କ'ଣ କରିବ ତାର ପ୍ରସ୍ତୁତି କରିନିଅ। ଏହି ସଂକଳ୍ପ କର ଯେ ବାବାଙ୍କର ପାଦଚିହ୍ନ ଉପରେ ପାଦ ରଖିବା ବିନା ଅନ୍ୟ କୌଣସି କାର୍ଯ୍ୟ କରିବି ନାହିଁ, ବାସ୍ କେବଳ ପାଦଚିହ୍ନ ଉପରେ ପାଦ ପକାଅ। ତେବେ ପାଦଚିହ୍ନ ଉପରେ ପାଦ ରଖିବା ତ ସହଜ ଅଟେ। ତେବେ ନୂତନ ବର୍ଷ ପାଇଁ ଏବେଠାରୁ ହିଁ ସଂକଳ୍ପରେ ଯୋଜନା କରିଦିଅ। ବ୍ରହ୍ମା ବାବା ଯେପରି ସର୍ବଦା ନିମିତ୍ତ ଏବଂ ନିର୍ମାଣ ଚିତ୍ତ ହୋଇ ରହିଥିଲେ, ସେହିପରି ମୁଁ ମଧ୍ୟ ନିମିତ୍ତ ଭାବ ଏବଂ ନିର୍ମାଣ ଭାବକୁ ଆପଣାଇବି। କେବଳ ନିମିତ୍ତ ଭାବ ନୁହେଁ, ନିମିତ୍ତ ଭାବ ସହିତ ନିର୍ମାଣ ଭାବ ମଧ୍ୟ ଆବଶ୍ୟକ, କାହିଁକି ନା ଟିଚରମାନେ ତ ନିମିତ୍ତ ଅଟନ୍ତି ନା। ତେଣୁ ସଂକଳ୍ପରେ, ବାଣୀରେ ବା କାହା ସହିତ ସମ୍ବନ୍ଧ ସମ୍ପର୍କରେ ଆସିବାରେ, କର୍ମରେ ତଥା ପ୍ରତ୍ୟେକ ଶବ୍ଦରେ ନିର୍ମାଣତା। ଯିଏ ନିର୍ମାଣଚିତ ଅଟନ୍ତି ତାଙ୍କ ଭିତରେ ହିଁ ନିମିତ୍ତ ଭାବ ରହିଥାଏ, ଯିଏ ନିର୍ମାଣଚିତ ନୁହନ୍ତି ତାଙ୍କ ଭିତରେ କିଛି ନା କିଛି ସୂକ୍ଷ୍ମ ରୂପରେ, ମହାନ ରୂପରେ ଅଭିମାନ ତ ଥାଇପାରେ, କିନ୍ତୁ ସୂକ୍ଷ୍ମରେ
ରୋବ ଅର୍ଥାତ୍ ମାଲିକ ପଣିଆର ଭାବ ନିଶ୍ଚିତ ଥିବ, ଯାହାକି ଅଭିମାନର ଅଂଶ ଅଟେ। ତେଣୁ ନିମିତ୍ତ ଭାବ ନିର୍ମାଣ ଭାବ ସହିତ ବାଣୀରେ ସର୍ବଦା ନିର୍ମଳ ଭାଷୀ ମଧୁର ଭାଷୀ ହୁଅ। ସମ୍ବନ୍ଧ ସମ୍ପର୍କରେ ଯେତେବେଳେ ଆତ୍ମିକ ସ୍ୱରୂପର ସ୍ମୃତି ରହିଥାଏ, ସେତେବେଳେ ନିରାକାରୀ ଏବଂ ନିରହଙ୍କାରୀ ସ୍ଥିତି ସ୍ୱତଃ ହିଁ ଆସିଯାଏ। ତୁମମାନଙ୍କୁ ବ୍ରହ୍ମା ବାବାଙ୍କର ଶେଷ ସମୟରେ ଉଚ୍ଚାରଣ କରିଥିବା ତିନୋଟି ଶବ୍ଦ ମନେ ଅଛି ନା? ଯିଏ ନିରାକାରୀ ଏବଂ ନିରହଙ୍କାରୀ ସେ ହିଁ ନିର୍ବିକାରୀ ଅଟେ। ଆଚ୍ଛା ଫଲୋ ଫାଦର କର, କଣ ପକ୍କା ଅଟେ ନା? ଡବଲ ବିଦେଶୀମାନେ ଉଠ, ବହୁତ ଭଲ ଗ୍ରୁପଟି ଆସିଛି। ବାପ ଦାଦାଙ୍କୁ ଡବଲ ବିଦେଶୀମାନଙ୍କର ଗୋଟିଏ କଥା ପାଇଁ ଖୁସି ଲାଗିଥାଏ, ଜାଣିଛ ତାହା କ'ଣ? ଦେଖ ତୁମେମାନେ କେତେ ଦୂର ଦେଶରୁ ଆସିଛ, ଯଦି ନିର୍ଦ୍ଦେଶ ମିଳିଲା ଯେ ଏହି ପାଳିରେ ଆସିପାରିବ, ତେବେ ତୁରନ୍ତ ପହଞ୍ଚି ଯାଇଥାନ୍ତି। ଯେମିତି ବି ହେଉ ପୁରୁଷାର୍ଥ କରି ବଡ଼ ସଂଗଠନଟିଏ ଆସି ପହଞ୍ଚି ଯାଇଛି। ଦାଦିଜୀଙ୍କର ନିର୍ଦ୍ଦେଶକୁ ଠିକ୍ ରୂପରେ ପାଳନ କରିଛନ୍ତି ନା? ସେଥିପାଇଁ ଅଭିନନ୍ଦନ। ବାପଦାଦା ଜଣ ଜଣକୁ ଦେଖୁଛନ୍ତି, ଦୃଷ୍ଟି ମଧ୍ୟ ଦେଉଛନ୍ତି। ଏମିତି ନୁହେଁ ଯେ କେବଳ ଷ୍ଟେଜ୍ ଉପରକୁ ଆସିଲେ ଯାଇ ଦୃଷ୍ଟି ମିଳିବ, ଦୂରରୁ ତ ଆହୁରି ଅଧିକ ଭଲ ଦେଖାଯାଉଛି। ଡବଲ ବିଦେଶୀମାନେ ହାଁଚି କରିବାର ପାଠକୁ ଭଲ ଭାବରେ ପଢ଼ି ନେଇଛନ୍ତି। ବାପଦାଦାଙ୍କୁ ଡବଲ ବିଦେଶୀ ପିଲାମାନଙ୍କ ପ୍ରତି ସ୍ନେହ ତ ନିଶ୍ଚିତ ରହିଛି, କିନ୍ତୁ ଗର୍ବ ମଧ୍ୟ କରୁଛନ୍ତି। କାହିଁକି ନା ବିଶ୍ୱର କୋଣ ଅନୁକୋଣରେ ବାବାଙ୍କର ସନ୍ଦେଶ ପହଞ୍ଚାଇବା ପାଇଁ ଡବଲ ବିଦେଶୀମାନେ ହିଁ ନିମିତ୍ତ ହୋଇଛନ୍ତି। ବିଦେଶରେ ଏବେ କୌଣସି ବିଶେଷ ସ୍ଥାନ ବାକି ରହିଯାଇଛି କି? ତେବେ କେଉଁ ସ୍ଥାନ ବାକି ରହିଛି? ମଧ୍ୟ ପ୍ରାଚ୍ୟ ଦେଶମାନଙ୍କ ଭିତରେ କିଛି ଦେଶ ବାକି ରହିଯାଇଛି। ଏବେ ଯେଉଁ ଗ୍ରୁପ୍ଟି ଆସିଛି ଏମାନେ କେତୋଟି ଦେଶରୁ ଆସିଛନ୍ତି? ପୁଣି ବି ବାପଦାଦା ଜାଣିଛନ୍ତି ଯେ ବିଶ୍ୱର ଅନେକ ଭିନ୍ନ ଭିନ୍ନ ଦେଶରେ ତୁମେମାନେ ହିଁ ନିମିତ୍ତ ହୋଇ ସେବା କରିଛ। ବାପଦାଦା ତ ସବୁବେଳେ କହୁଛନ୍ତି ଯେ ବାବାଙ୍କର ବିଶ୍ୱ କଲ୍ୟାଣକାରୀ ଉପାଧିକୁ ଡବଲ ବିଦେଶୀ ପିଲାମାନେ ହିଁ ପ୍ରତ୍ୟକ୍ଷ ରୂପରେ ପ୍ରମାଣିତ କରିଛନ୍ତି। ତେବେ ଏହା ବହୁତ ଭଲ କଥା ନା? ସମସ୍ତେ ନିଜ ନିଜ ସ୍ଥାନରେ ନିଜର ପୁରୁଷାର୍ଥ ଏବଂ ସେବାରେ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି ଏବଂ ସର୍ବଦା ଆଗକୁ ବଢ଼ି ଚାଲିଥିବେ, କାରଣ ସଫଳତାର ତାରକା ଅଟନ୍ତି ନା? ବହୁତ ଭଲ କଥା। କୁମାରମାନଙ୍କ ସହିତ ମଧୁବନର କୁମାରମାନେ ମଧ୍ୟ ଏଠାରେ ଅଛନ୍ତି। ତେବେ କୁମାରମାନଙ୍କର ସଂଖ୍ୟା ଦେଖ କେତେ ଅଛନ୍ତି, ଅଧା କ୍ଲାସ୍ ତ କୁମାରମାନଙ୍କର ଅଟେ। କୁମାରମାନେ ଏବେ ଆଉ ସାଧାରଣ କୁମାର ନୁହନ୍ତି। ତେବେ କେଉଁଭଳି କୁମାର ଅଟ? ବ୍ରହ୍ମା କୁମାର ତ ନିଶ୍ଚିତ ଅଟ, କିନ୍ତୁ ବ୍ରହ୍ମା କୁମାରମାନଙ୍କର ବିଶେଷତା କ'ଣ? କୁମାରମାନଙ୍କର ବିଶେଷତା ହେଲା, ଯେଉଁଠାରେ ବି ଅଶାନ୍ତି ରହିଥିବ ସେଠାରେ ଶାନ୍ତି ସ୍ଥାପନ କରିବାରେ ଶାନ୍ତି ଦୂତ ଅଟନ୍ତି। ନା ମନର ଅଶାନ୍ତି, ନା ବାହାରର ଅଶାନ୍ତି। କୁମାରମାନଙ୍କର କାର୍ଯ୍ୟ ହିଁ ହେଉଛି ମୁସ୍କିଲ କାର୍ଯ୍ୟ କରିବା। ହାର୍ଡ ୱାର୍କର ଅର୍ଥାତ୍ କଠିନ ପରିଶ୍ରମୀ ଅଟନ୍ତି ନା? ତେବେ ଆଜି ବିଶ୍ୱରେ ସବୁଠାରୁ କଠିନରୁ କଠିନ କାର୍ଯ୍ୟ ହେଲା ଅଶାନ୍ତିକୁ ଦୂର କର, ଶାନ୍ତିର ଦୂତ ହୋଇ ଶାନ୍ତି ସ୍ଥାପନା କରିବା। କ'ଣ ଏହିଭଳି କୁମାର ଅଟ ତ? ଅଶାନ୍ତିର ନାମଗନ୍ଧ ଯେପରି ନ ରହେ, ନା ସାରା ବିଶ୍ୱରେ, ନା ନିଜର ସମ୍ବନ୍ଧ ସମ୍ପର୍କରେ, ଏହିଭଳି ଶାନ୍ତି ଦୂତ ଅଟ ନା? ଯେପରି ନିଆଁ ଲିଭାଳିମାନଙ୍କର କାମ ହେଲା ଯେଉଁଠାରେ ବି ନିଆଁ ଲାଗିଥିବ ସେଠାରେ ତାକୁ ତୁରନ୍ତ ଲିଭାଇବେ, ସେହିପରି ଶାନ୍ତି ଦୂତମାନଙ୍କର କାର୍ଯ୍ୟ ହେଲା ଅଶାନ୍ତିକୁ ଶାନ୍ତିରେ ପରିବର୍ତ୍ତନ କରିବା। ତେବେ ସମସ୍ତେ ଶାନ୍ତି ଦୂତ ଅଟ ନା? ପକ୍କା ପକ୍କା, ଦେଖିବାକୁ ବହୁତ ଭଲ ଲାଗୁଛି। ବାପଦାଦା ଏତେ ସବୁ କୁମାରମାନଙ୍କୁ ଦେଖି ଖୁସି ହେଉଛନ୍ତି। ପୂର୍ବରୁ ମଧ୍ୟ ବାପଦାଦା ପ୍ରସ୍ତାବ ଦେଇଥିଲେ ଯେ ଦିଲ୍ଲୀରେ ଅଧିକରୁ ଅଧିକ କୁମାରମାନଙ୍କୁ ଏକତ୍ରିତ କର, ଯାହାଙ୍କୁ ସରକାର ଭାବୁଛି ଯେ କୁମାର ଅର୍ଥାତ୍ ଯୁବକମାନେ କେବଳ ଲଢ଼େଇ ଝଗଡ଼ା ହିଁ କରନ୍ତି, ସେଥିପାଇଁ କୁମାରମାନଙ୍କୁ ସରକାର ମଧ୍ୟ ଭୟ କରିଥାଏ। ଏହିଭଳି ଭୟ କରୁଥିବା ସରକାର ସବୁ ବ୍ରହ୍ମା କୁମାର କୁମାରମାନଙ୍କୁ ଶାନ୍ତିଦୂତର ଉପାଧି ଦେଇ ସ୍ୱାଗତ ଜଣାଉ। ତେବେ କୁହାଯିବ କୁମାରମାନଙ୍କର କମାଲ ସାରା ବିଶ୍ୱରେ ପ୍ରସାର ହୋଇଯାଉ ଯେ ବ୍ରହ୍ମା କୁମାର ଶାନ୍ତିଦୂତ ଅଟନ୍ତି। କ'ଣ ଏହା ହୋଇପାରିବ ତ? ଦିଲ୍ଲୀରେ ହିଁ କରିବାକୁ ହେବ। କରିବ ନା ଦାଦିମାନେ କରିବ? ଗୋଟିଏ ଗ୍ରୁପରେ ଯଦି ଏତେ କୁମାର ଅଛନ୍ତି, ତେବେ ସବୁ ଗ୍ରୁପରେ କେତେ କୁମାର ଥିବେ? ସାରା ବିଶ୍ୱରେ କେତେ ଥିବେ? ପ୍ରାୟ 1,00,000। ତେବେ କୁମାରମାନେ କମାଲ କରି ଦେଖାଅ। ସରକାରଙ୍କ ମନ ଭିତରେ କୁମାର ଅର୍ଥାତ୍ ଯୁବକମାନଙ୍କ ପ୍ରତି ଯେଉଁ ଓଲଟା ଭାବନା ଫରି ରହିଛି ତାକୁ ଠିକ୍ କରିଦିଅ, କିନ୍ତୁ ତୁମମାନଙ୍କ ମନ ଭିତରେ ମଧ୍ୟ ଅଶାନ୍ତିର ଚିହ୍ନ ନ ରହୁ, ସାଥୀମାନଙ୍କ ସହିତ ମଧ୍ୟ ଅଶାନ୍ତି ନ ରହୁ ଏବଂ ନିଜ ନିଜର ସ୍ଥାନରେ ମଧ୍ୟ ଅଶାନ୍ତି ନ ରହୁ, ନିଜର ସହରରେ ମଧ୍ୟ ଅଶାନ୍ତି ନ ରହୁ। ବାସ୍ କୁମାରମାନଙ୍କର ଚେହେରାରେ ବୋର୍ଡ ଲଗାଇବାର ମଧ୍ୟ ଆବଶ୍ୟକତା ନାହିଁ, କିନ୍ତୁ ମସ୍ତକରେ ଆପେ ଆପେ ଲେଖା ହୋଇଥିବା ଅନୁଭବ କରିବେ ଯେ ଏମାନେ ଶାନ୍ତିଦୂତ ଅଟନ୍ତି। ଠିକ୍ ଅଛି ନା? କୁମାରୀମାନଙ୍କ ସହିତ ବାବାଙ୍କର ମୁଲାକାତ। କୁମାରୀମାନେ ମଧ୍ୟ ବହୁତ ଅଛନ୍ତି। ଏହିସବୁ କୁମାରୀମାନଙ୍କର ଲକ୍ଷ୍ୟ କ'ଣ?
ଚାକିରି କରିବ ନା ବିଶ୍ୱ ସେବା କରିବ, ମୁଣ୍ଡ ଉପରେ ମୁକୁଟ ରଖିବ ନା ଟୋକେଇ ରଖିବ, କଣ ରଖିବ ଦେଖ। ସବୁ କୁମାରୀମାନଙ୍କୁ ଦୟାଳୁ ହେବାକୁ ପଡିବ, ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହୋଇଯାଉ। କୁମାରୀମାନଙ୍କ ପାଇଁ ତ ଗାୟନ ରହିଛି ଯେ ଏମାନେ ଏକୋଇଶ କୂଳର ଉଦ୍ଧାର କରିଥାନ୍ତି, ତେବେ ଅଧା କଳ୍ପରେ ଏକୋଇଶ କୂଳ ହୋଇଯିବ। ଏଭଳି କୁମାରୀ ଅଟ ତ ଯେଉଁମାନେ ଏକୋଇଶ କୂଳର କଲ୍ୟାଣ କରିବେ ସେମାନେ ହାତ ଉଠାଅ। ଗୋଟିଏ ପରିବାରର ନୁହେଁ, ଏକୋଇଶ ପରିବାରର କଲ୍ୟାଣ କରିବ ତ ଦେଖ। ତୁମମାନଙ୍କର ନାମ ନୋଟ କରାଯିବ ଏବଂ ଦେଖାଯିବ ଯେ ଇଏ ଦୟାଳୁ ଅଟେ କି ଆଉ କିଛି ହିସାବ କିତାବ ବାକି ରହିଛି। ଏବେ ତ ସମୟ ମଧ୍ୟ ସୂଚନା ଦେଉଛି ଯେ ସମୟ ଆସିବା ପୂର୍ବରୁ ହିଁ ପ୍ରସ୍ତୁତ ହୋଇଯାଅ। ଯଦି ସମୟକୁ ଅପେକ୍ଷା କରିବ ତେବେ ସମୟ ବିତିଯିବ। ସେଥିପାଇଁ ଲକ୍ଷ୍ୟ ରଖ ଯେ ଆମେ ସବୁ ବିଶ୍ୱ କଲ୍ୟାଣୀ ଦୟାର ସାଗର ପିତାଙ୍କର ସନ୍ତାନ ଅଟୁ। କଣ ଠିକ କଥା ନା? ଦୟାଳୁ ଅଟ ନା? ଏବେ ଆହୁରି ଅଧିକ ଦୟାଳୁ ହୁଅ। କୁମାରୀମାନଙ୍କୁ ତ ବହୁତ ସହଜ ଭାବରେ ବାବାଙ୍କର ଆସନ ମିଳିଯାଉଛି। ଦେଖିବା ନୂଆ ବର୍ଷରେ କଣ ସବୁ କରି ଦେଖାଉଛ। ଆଚ୍ଛା, ମିଡିଆ ଅର୍ଥାତ୍ ସମ୍ବାଦଦାତାମାନଙ୍କର ବର୍ଗରୁ 108 ଜଣ ରତ୍ନ ଆସିଛନ୍ତି, ବହୁତ ଭଲ କଥା। ମିଡିଆ ବର୍ଗବାଲା ଏଭଳି କମାଲ କରି ଦେଖାଇବେ ଯାହାକି ସମସ୍ତଙ୍କର ବୁଦ୍ଧିରେ ଆସିଯିବ ଯେ ଆମକୁ ନିଶ୍ଚିତ ଭାବରେ ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ। କେହି ଜଣେ ବି ଯେପରି ବଞ୍ଚିତ ରହି ନ ଯାଏ, ତେବେ ମିଡିଆ ବର୍ଗର କାମ ହେଲା ପ୍ରଚାର ପ୍ରସାର କରିବା। ତେଣୁ ଏହି ଖବର ସବୁଆଡ଼େ ପ୍ରଚାର କରିଦିଅ ଯେ ବାବାଙ୍କଠାରୁ ସମ୍ପତ୍ତି ନେଇଯାଅ, କେହି ବି ଯେପରି ବଞ୍ଚିତ ନ ରହୁ। ଏବେ ବିଦେଶରେ ମଧ୍ୟ ମିଡିଆମାନଙ୍କର କାର୍ଯ୍ୟକ୍ରମ ଚାଲୁଛି ନା? ଭଲ କଥା। ଭିନ୍ନ ଭିନ୍ନ ରୂପରେ ଯେଉଁ ସବୁ କାର୍ଯ୍ୟକ୍ରମଗୁଡ଼ିକ କରୁଛ ସେଥିରେ ବହୁତ ଭଲ ଆଗ୍ରହ ରଖୁଛନ୍ତି, ଭଲ କରୁଛ ଏବଂ କରିବ ମଧ୍ୟ, ସଫଳତା ମଧ୍ୟ ନିଶ୍ଚିତ ରହିଛି। ତେବେ ସବୁ ବର୍ଗବାଲା ଯାହା ବି ସବୁ ସେବା କରୁଛନ୍ତି ତାର ସମାଚାର ମଧ୍ୟ ବାପଦାଦାଙ୍କ ପାଖକୁ ଆସିଯାଉଛି। ପ୍ରତ୍ୟେକ ବର୍ଗର ନିଜ ନିଜର ସେବାର ସ୍ୱତନ୍ତ୍ର ବିଧି ଏବଂ ସ୍ୱତନ୍ତ୍ର ରୂପରେଖା ରହିଛି, କିନ୍ତୁ ବାପଦାଦା ଏହି କଥା ଦେଖିଲେ ଯେ ସମସ୍ତଙ୍କର ବର୍ଗ ଅଲଗା ଅଲଗା ହେବା ଦ୍ୱାରା ପ୍ରତ୍ୟେକ ବର୍ଗ ପରସ୍ପର ସହିତ ରିସ୍ ଅର୍ଥାତ୍ ପ୍ରତିଯୋଗିତା ମଧ୍ୟ କରୁଛନ୍ତି, ଯାହାକି ବହୁତ ଭଲ କଥା। କିନ୍ତୁ ରିସ୍ ଅର୍ଥାତ୍ ଈର୍ଷା କରିବାର ନାହିଁ, ରେସ୍ ପଛକେ କର। ତେବେ ପ୍ରତ୍ୟେକ ବର୍ଗର ଫଳାଫଳରେ ସେହି ବର୍ଗରେ ସେବାର କାର୍ଯ୍ୟକ୍ରମ ସରିବା ପରେ ଆଇପି ଏବଂ ଭିଆଇପି ମାନେ ବହୁତ ମାତ୍ରାରେ ସମ୍ପର୍କରେ ଆସିଛନ୍ତି। ଯଦିଓ ଏବେ କୌଣସି ମାଇକ ଆତ୍ମାକୁ ଆଣିକରି ଆସି ନାହାନ୍ତି, କିନ୍ତୁ ସମ୍ବନ୍ଧ ସମ୍ପର୍କରେ ନିଶ୍ଚିତ ଆସିଛନ୍ତି। ଆଚ୍ଛା, ତେବେ ସମସ୍ତଙ୍କୁ ବାପଦାଦାଙ୍କର ବ୍ୟାୟାମ ମନେ ଅଛି ତ? ଏବେ ଏବେ ନିରାକାରୀ ଏବଂ ଏବେ ଫରିସ୍ତା, ଏହା ହେଉଛି ଚାଲିବା ବୁଲିବା ସମୟରେ ବାବାଙ୍କର ଏବଂ ଦାଦାଙ୍କର ସ୍ନେହର ପ୍ରତିଦାନ ଦେବା। ତେଣୁ ଏବେ ଏବେ ଏହି ଆତ୍ମିକ ବ୍ୟାୟାମ କର, ଗୋଟିଏ ସେକେଣ୍ଡରେ ନିରାକାରୀ, ଗୋଟିଏ ସେକେଣ୍ଡରେ ଫରିସ୍ତା, ବାପଦାଦା ଡ୍ରିଲ୍ କରାଇଲେ। ଆସନ୍ତୁ ଆମେ ବି ଡ୍ରିଲ୍ କରିବା। ଆଚ୍ଛା, ସାରାଦିନ ଭିତରେ ଚାଲିବା ବୁଲିବା ସମୟରେ ଏହି ବ୍ୟାୟାମ ସହଜରେ ବାବାଙ୍କର ସ୍ମୃତିକୁ ଜାଗ୍ରତ କରିଦେବ। ଚାରିଆଡ଼ର ପିଲାମାନଙ୍କର ମନେ ପକାଇବା ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ସବୁ ପିଲା କହିଛନ୍ତି ମୋ କଥା କହିବ, ମୋ କଥା କହିବ। କେହି ତ ପତ୍ର ଦ୍ୱାରା ପଠାଇଛନ୍ତି, କେହି କାର୍ଡ ଦ୍ୱାରା, ଆଉ କେହି ମୁଖ ଦ୍ୱାରା ମଧ୍ୟ କହିଛନ୍ତି। କିନ୍ତୁ ବାପଦାଦା ଚାରିଆଡ଼ର ପିଲାମାନଙ୍କୁ ଜଣ ଜଣ କରି ସମସ୍ତଙ୍କୁ ନିଜର ନୟନରେ ସମାହିତ କରିବା ସହିତ ମନେ ପକାଇବାର ପ୍ରତିଦାନରେ ପଦ୍ମଗୁଣା ଶୁଭେଚ୍ଛା ଦେଉଛନ୍ତି। ବାପଦାଦା ଦେଖୁଛନ୍ତି ଯେ ଏହି ସମୟରେ ଘଣ୍ଟାରେ ଯେତେ ବି ବାଜିଥାଉ ନା କାହିଁକି, କିନ୍ତୁ ଅଧିକାଂଶ ପିଲାଙ୍କ ଭିତରେ ମଧୁବନ ଏବଂ ମଧୁବନର ବାପଦାଦା ସ୍ମୃତିରେ ଅଛନ୍ତି। ଚାରିଆଡ଼ର ତିନୋଟି ଯାକ ସିଂହାସନର ଅଧିକାରୀ ତଥା ସ୍ୱରାଜ୍ୟ ଅଧିକାରୀ ପିଲାମାନଙ୍କୁ ସର୍ବଦା ବାପଦାଦାଙ୍କର ସ୍ନେହର ପ୍ରତିଦାନ ରୂପରେ ବାବାଙ୍କ ସମାନ ହେଉଥିବା ପିଲାମାନଙ୍କୁ ସର୍ବଦା ଘରକୁ ବାହୁଳିବାର ସ୍ମୃତି ସ୍ୱରୂପ ପିଲାମାନଙ୍କୁ ସର୍ବଦା ସଂକଳ୍ପ ବାଣୀ ଏବଂ କର୍ମରେ ଫଲୋପାଦର କରୁଥିବା ପ୍ରତ୍ୟେକ ସନ୍ତାନକୁ ବାପଦାଦାଙ୍କର ବହୁତ 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 ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା। ବାବାଙ୍କର ବରଦାନ ସର୍ବ ଆତ୍ମାଙ୍କ ଭିତରେ ନିଜର ଶୁଭ ଭାବନାର ବୀଜ ବପନ କରୁଥିବା ମାଷ୍ଟର ଦାତା ହୁଅ। ସର୍ବ ଆତ୍ମାମାନଙ୍କ ଭିତରେ ନିଜର ଶୁଭ ଭାବନାର ବୀଜ ବପନ କରୁଥିବା ମାଷ୍ଟର ଦାତା ହୁଅ। ଫଳକୁ ଅପେକ୍ଷା ନକରି ତୁମେମାନେ ନିଜର ଶୁଭ ଭାବନାର ବୀଜକୁ ପ୍ରତ୍ୟେକ ଆତ୍ମାଙ୍କ ଭିତରେ ବପନ କରିଚାଲ। ତାହା ହେଲା ଯଥା ସମୟରେ ସର୍ବ ଆତ୍ମାଙ୍କୁ ଜାଗ୍ରତ ହେବାକୁ ହିଁ ପଡିବ। ଯଦି କେହି ତୁମକୁ ବିରୋଧ ମଧ୍ୟ କରୁଛି ତେବେ ବି ତୁମମାନଙ୍କୁ ଦୟାର ଭାବନାକୁ ଛାଡିବାର ନାହିଁ।
ଏହିସବୁ ବିରୋଧ, ଅପମାନ ଏବଂ ଗାଳିଗୁଲଜ ଭବିଷ୍ୟତରେ ବୃକ୍ଷକୁ ଖତ ଦେବା ଭଳି କାର୍ଯ୍ୟ କରିବ ଏବଂ ବହୁତ ଫଳ ମଧ୍ୟ ଫଳିବ। ଏବେ ଯେତିକି ଗାଳି ଦେଉଛନ୍ତି ଆଗକୁ ସେତିକି ଗୁଣଗାନ କରିବେ। ଏଥିପାଇଁ ପ୍ରତ୍ୟେକ ଆତ୍ମାକୁ ନିଜର ବୃତ୍ତି ଦ୍ୱାରା, ଭାଇବ୍ରେସନ ଦ୍ୱାରା, ବାଣୀ ଦ୍ୱାରା ମାଷ୍ଟର ଦାତା ହୋଇ କେବଳ ଦେଇ ଚାଲ। ଆଚ୍ଛା, ଆଜିର ସ୍ଲୋଗାନ ସର୍ବଦା ପ୍ରେମର, ସୁଖର, ଶାନ୍ତିର ଏବଂ ଆନନ୍ଦର ସାଗରରେ ସମାହିତ ହୋଇ ରହୁଥିବା ପିଲାମାନେ ହିଁ ସଚ୍ଚା ତପସ୍ୱୀ ଅଟନ୍ତି। ସର୍ବଦା ପ୍ରେମର, ସୁଖର, ଶାନ୍ତିର ଏବଂ ଆନନ୍ଦର ସାଗରରେ ସମାହିତ ହୋଇ ରହୁଥିବା ପିଲାମାନେ ହିଁ ସଚ୍ଚା ତପସ୍ୱୀ ଅଟନ୍ତି। ଆଜିର ସୂଚନା, ଆଜି ମାସର ତୃତୀୟ ରବିବାର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ସମସ୍ତ ବ୍ରହ୍ମାବଶ୍ୟ ସଂଗଠିତ ରୂପରେ ସନ୍ଧ୍ୟା 6:30ରୁ 7:30 ପର୍ଯ୍ୟନ୍ତ ବିଶେଷ କରି ବରଦାତା, ଭାଗ୍ୟ ବିଧାତା, ବାପଦାଦାଙ୍କ ସହିତ କମ୍ବାଇନ ଅର୍ଥାତ୍ ଯୁଗଳ ସ୍ୱରୂପରେ ସ୍ଥିତ ହୋଇ ଅବ୍ୟକ୍ତ ଲୋକକୁ ସର୍ବ ଆତ୍ମାଙ୍କୁ ଅବ୍ୟକ୍ତ ଲୋକରୁ ସର୍ବ ଆତ୍ମାଙ୍କୁ ସୁଖ ଶାନ୍ତି ବରଦାନ ଦେବାର ସେବା କରିବା ହେବେ। ଭାଗ୍ୟ ବିଧାତା ବାପଦାଦାଙ୍କ ସହିତ କମ୍ବାଇନ, ବିଶେଷ କରି ବରଦାତା, ଭାଗ୍ୟ ବିଧାତା, ବାପଦାଦାଙ୍କ ସହିତ କମ୍ବାଇନ ଅର୍ଥାତ୍ ଯୁଗଳ ସ୍ୱରୂପରେ ସ୍ଥିତ ହୋଇ ଅବ୍ୟକ୍ତ ଲୋକରୁ ସର୍ବ ଆତ୍ମାଙ୍କୁ ସୁଖ ଶାନ୍ତିର ବରଦାନ ଦେବାର ସେବା କରିବା ହେବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।